ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ପ୍ରଶ୍ନ ସି ବ୍ରିଗ୍ରାଙ୍କ ସ୍ଥାନାନ୍ତର ପ୍ରସଙ୍ଗ, ସେବାୟତଙ୍କ ସହମତି ମିଳୁନି, ଫଳତଃ ଶ୍ରୀଜୀଙ୍କୁ ସ୍ଥାନାନ୍ତର ନେଇ ଆଜି ଅନୁଷ୍ଠିତ ଛତିଗାନ ଯୋଗ ବୈଠକ ବିନା କୌଣସି ନିଷ୍ପତ୍ତି କରାଯାଇ ନାହିଁ। 19 ତାରିଖରେ ବିଧାନସଭା ଘେରିବ ବିଦ୍ୟାଳୟ ମହାସଂଘ। ଓଡ଼ିଶା ବିଦ୍ୟାଳୟ ମହାସଂଘ ଆହ୍ୱାନରେ ପୂର୍ଣ୍ଣ ଅନୁଦାନ ଓ ଛାତ୍ରଛାତ୍ରୀଙ୍କୁ ସମାନ ସରକାରୀ ସୁବିଧା ଯୋଗାଇ ଦେବା ଦାବିରେ ରାଜ୍ୟରେ 4000 ବିଦ୍ୟାଳୟରେ ଅଗଷ୍ଟ 10ରୁ ତାଲା ଝୁଲୁଛି। ବ୍ୟାଙ୍କ ବିରୋଧରେ ଅଭିଯୋଗ, 63% ବୃଦ୍ଧି। SBI ଓ ସହଯୋଗୀ ବ୍ୟାଙ୍କ ବିରୋଧରେ ଅଧିକ ଅଭିଯୋଗ, ଅଭିଯୋଗ ପିଛା ଖର୍ଚ୍ଚ 6371 ଟଙ୍କା। ଘରୋଇ ବ୍ୟାଙ୍କ ବିରୁଦ୍ଧରେ 283 ଅଭିଯୋଗ। ସୁବ୍ରତ ରାୟଙ୍କୁ ସାହାଯ୍ୟ କରିବେ ମୋଦି। ତିହାର ଜେଲରେ ଅଟକ ଥିବା ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟ ବିବାଦୀୟ ତଥା IPL ର ପୂର୍ବତନ ମୁଖ୍ୟ ସହାୟତା ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି। ଖେଳ, ବ୍ୟାଡମିଣ୍ଟନ ବିପ୍ଳବ, ସାଇନା ନେଇଛନ୍ତି ନେତୃତ୍ୱ, ସିନ୍ଧୁ ଓ ଅନ୍ୟ ମସଲାଧାରୀ ପୁରୁଷ ମୋର୍ଚ୍ଚା ସମ୍ଭାଳୁଛନ୍ତି କଶ୍ୟପ ଓ ଶ୍ରୀକାନ୍ତ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ।